ହେଲା ରଶ୍ମି ରେଖା ବେହେରା ଧୀରେ ଗୋଟେ କହୁଛି। ଯେତେବେଳେ ମୋ ପ୍ରଥମ ପିରିୟଡ଼ ହେଲା ମୁଁ ପୁରା ଡରି ଯାଇଥିଲି ଆଉ ଯେ ମୋର ଏମିତି କ'ଣ ହେଉଛି। ତ ଯାଇକି ମୋ ଜେଜେମାଆଙ୍କୁ ପଚାରିଲି, ଜେଜେମା ଏସବୁ ମୋର କ'ଣ। ଜେଜେମା କହିଲେ ଯେ ଇଏ କିଛି ନୁହଁ, ଇଏ ଆଜିଠୁ ତୁ ଗୋଟେ ଜ୍ଞାନ ପାଇଲୁ, ଘର ଯୋଗ୍ୟା ହେଲୁ, ତୁ ଯା ଗାଧା ପାଧା କର, କାହାକୁ ଛୁଇଁବୁନି, ଭାଇମାନଙ୍କୁ ପୁରୁଷ ଲୋକଙ୍କୁ ଅନେଇବୁନି। ମୋତେ ଗୋଟେ ଘର ବନ୍ଦ କରାଯାଇଥିଲା ଆଉ 7 ଦିନ ମୁଁ ସେମାନଙ୍କୁ ଦେଖିନଥିଲି। ଗାଧା ପାଧା କରିକି ମନ୍ଦିର ଫନ୍ଦିର ଗଲି, ତାପରେ ବିଦ୍ୟାଳୟ ଗଲି,
କପଡ଼ା
ବି ୟୁଜ୍ କଲି। ମୋ ଜେଜେମା ବି କହିଦେଲେ କପଡ଼ା କେମିତି ୟୁଜ୍ କରନ୍ତି।
କପଡ଼ା ଥିଲା କିନ୍ତୁ
ହଁ ହଉଛି।